ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହିଲା ମୁଖ୍ୟ ଖବର। ଭକ୍ତ ଆଉ ଭଗବାନଙ୍କର ଅଦ୍ଭୁତ ମିଲନର ପରବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଲାଗି ଶ୍ରୀକ୍ଷେତ୍ର ପୁରୀନ ସରିଚେ ପ୍ରସ୍ତୁତି। ଆଜ ମହାପୁରୁମାନଙ୍କର ନବଯୌବନ ଦର୍ଶନ କଲେ ଶ୍ରଦ୍ଧାଳୁ। ଗୋପାଳପୁର ବନ୍ଦରର ଉନ୍ନତିକରଣ ଆଉ ଜଟାଧାର ମୁହାଣ ଜେଟି ନିର୍ମାଣ ଲାଗି ଚୁକ୍ତିନାମା ହେଲା ସ୍ୱାକ୍ଷରିତ। ରାଜ୍ୟକେ ପୁରାପୁରି ଗଞ୍ଜେଇ ମୁକ୍ତ କରବାର ପ୍ରକ୍ରିୟା ହେଇଛେ ମୂଲ କହିଲେ ଅବକାରୀ ମନ୍ତ୍ରୀ। ଆଉର୍ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ଚାଲିଥିବା ସିନିୟର ଜାତୀୟ ଏକ୍ୱାଟିକ୍ ଚମ୍ପିଆନସିପ୍ ଆଜି ହେଉଛି ଉଦ୍‌ଯାପନ। ଏଥର ପୁରା ଖବର। ଆଇବାକାଲ ହେବା ଭକ୍ତ ଆଉ ଭଗବାନଙ୍କର ଅପୂର୍ବ ମିଳନର ପରବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏଥିର୍ଲାଗି ଶ୍ରୀକ୍ଷେତ୍ର ପୁରୀନ ସବୁ ପ୍ରକାରର ପ୍ରସ୍ତୁତି ଶେଷ କ୍ଷେପେ ପହଞ୍ଚିଛି। ଭକ୍ତମାନଙ୍କର ସମାଗମକେ ନଜରତି ରଖିକରି ସୁରକ୍ଷା ବ୍ୟବସ୍ଥାକେ କଡ଼ାକଡ଼ି କରାଯାଇଛି। ସିଆଡ଼େ ଆଷାଢ଼ ମାସର ଶୁକ୍ଳପକ୍ଷ ପ୍ରତିପତା ତିଥିନ ଆଜି ମହାପୁରୁମାନେ ନବଯୌବନ ବେଶତି ସଜେଇକରି ନେତ୍ରୋତ୍ସବତୀ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଛନ୍। ଇ ବାବଦେ ଶୁଣୁନ୍ ଗୋଟେ ଖାସ୍ ରିପୋର୍ଟ।
ପରମ୍ପରା ଅନୁସାରେ 15 ଦିନର ଅଣସର ଉତ୍ତରୁ ଶ୍ରୀଜୀଉ ଭକ୍ତମାନଙ୍କୁ ନବଯୌବନ ବ୍ୟସ୍ତି ଦର୍ଶନ ଦେଇଛନ୍। ଶ୍ରଦ୍ଧାଳୁମାନେ ପୌରାଣିକ ଦର୍ଶନ ଲାଗି ଦକ୍ଷିଣ ଦ୍ୱାର ଦେଇକରି ଯାଇଥିଲେ। ପଛେ ମହାପୁରୁମାନଙ୍କର ସାହାଣ ମେଳା ଦର୍ଶନ କରିବାର ଲାଗି ଭକ୍ତମାନେ ସିଂଦୁଆ ଦେଇକରି ମନ୍ଦିର ଭିତରକେ ଯାଇଥିଲେ। ତାର ଉତ୍ତରୁ ମହାପୁରୁମାନଙ୍କର ଅଲଗା ନୀତିମାନ କରାଯାଇଛି। ବେଲବୁଡ଼ର 7:30 ବଜେ ସନ୍ଧ୍ୟା ଆଳତି ହେବା। କାର୍ଯ୍ୟସୂଚୀ ଅନୁସାରେ ବଡ଼ସିଂହାର ବେଶ ଆଉ ବଡ଼ସିଂହାର ଭୋଗ ଉତ୍ତରୁ ରାତି 11:30 ବଜେ ପହୁଡ଼ାଳତି କରାଯିବ। ରାତି 12:30 ଭୋର 5:30 ତକ ମହାପୁରୁମାନଙ୍କର ସେନାପଟା ଲାଗିନୀତି କରାଯିବାର ଲାଗି ସମୟ ଧାରିଜ କରାଯାଇଛେ। ଆଇବା କାଲ ରଥଯାତ୍ରା ଲାଗି ସବୁ ପ୍ରସ୍ତୁତି ଶେଷ କ୍ଷେପେ ପହଞ୍ଚିଛେ। ଆଜ ରଥକଲାନୁ ଶ୍ରୀମନ୍ଦିର ପାସ୍କେ 3 ରଥକେ ଅଣାଯାଇଛେ। ପାଗ ଭଲ୍ ଥିବାରୁ ପୁରୀନ ଭକ୍ତମାନଙ୍କର ଜବର ଭିଡ଼ ଦେଖବାର୍କେ ମିଳିଛେ। ଆଇବା କାଲ ସକାଳର 9 ବଜେ 3 ରଥକେ ପ୍ରତିଷ୍ଠା କରାଯିବାର ଉତ୍ତରୁ 9:30 ବଜେନୁ ମହାପ୍ରଭୁମାନଙ୍କର ପଣ୍ଡି ବିଜେ ମୂଲ ହେବା। ଆକାଶବାଣୀ ସମ୍ବଲପୁର ସମ୍ବାଦ ବିଭାଗ ତରଫରୁ ମୁଇଁ ପ୍ରଭୁଦତ୍ତ ପୂଜାରୀ।
ସୁବର୍ଣ୍ଣପୁର ଜିଲ୍ଲାର ଭିନ୍ ଭିନ୍ ଜଗନ୍ନାଥ ମନ୍ଦିର ଅଣସରଣ ଥିବା ମହାପୁରୁମାନେ ଭକ୍ତମାନଙ୍କୁ ନବଯୌବନ ବେଶତି ଦର୍ଶନ ଦେଉଛନ୍। ପାତାଳି ଶ୍ରୀକ୍ଷେତ୍ର ତ୍ରିକୁଟ ପାହାଡ଼ ଛଳିଆ ଶିଖରନ ଆଜ ଚତୁର୍ଦ୍ଧା ମୂର୍ତ୍ତିଙ୍କର ନବଯୌବନ ବେଶ ଦର୍ଶନ ଲାଗି ଶ୍ରଦ୍ଧାଳୁମାନଙ୍କର ଜବର ଭିଡ଼ ଦେଖିବାର୍କେ ମିଳିଛି। ସିଆଡ଼େ ବୌଦ୍ଧ ଜିଲ୍ଲା ଜଗନ୍ନାଥ ମନ୍ଦିରଠାରେ ବି ମହାପୁରୁମାନଙ୍କର ନେତ୍ରୋତ୍ସବ ହୋଇଯାଇଛି। ଏ ଅବସରରେ ଶ୍ରଦ୍ଧାଳୁମାନେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ନବଯୌବନ ଦର୍ଶନ କରିଛନ୍। ରାଜ୍ୟ ଭିନ୍ ଭିନ୍ ଜାଗାନ ବନ୍ଦର ଜେଟି ଆଉ ଅଲଗା ଭିତ୍ତିଭୂମିମାନ ସ୍ଥାପନା ଲାଗି ଓଡ଼ିଶାନ ସାମୁଦ୍ରିକ ବାଣିଜ୍ୟର ବିକାଶ ଉପରେ ରାଜ୍ୟ ସରକାର ଜୋର ଦେଉଛନ୍ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଭୁବନେଶ୍ୱର ଲୋକସେବା ଭବନ ହୋଇଥିବାର ଚୁକ୍ତିନାମା ସ୍ୱାକ୍ଷର କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗୋପାଳପୁର ବନ୍ଦର ଉନ୍ନତିକରଣ ଆଉ ଜଟାଧାର ମୁହାଣ କେପ୍ଟିଭ୍ ଜେଟି ତିଆରି ଲାଗି ରିହାତି ଚୁକ୍ତିନାମାକେ ସ୍ୱାକ୍ଷର କରିଛନ୍। 52 ମିଲିୟନ ମେଟ୍ରିକ୍ ଟନ୍ ପଣ୍ୟ ପରିବହନ କ୍ଷମତା ଥିବାର ଇ ଜେଟି ସ୍ଥାପନା ଲାଗି ପ୍ରାଥମିକ ସ୍ତରଥି 2,100 କୋଟି ଟଙ୍କା ନିବେଶ କରାଯିବା ଆଉ ଏଥିର ଜରିଏ 3,450 ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବା। ସେନ୍ତା 16,554 କୋଟି ଟଙ୍କାର ନିବେଶ ଗୋପାଳପୁର ବନ୍ଦରର ସମ୍ପ୍ରସାରଣ ଆଉ ଉନ୍ନତିକରଣ କାମ ଲାଗି ଗୋପାଳପୁର ପୋର୍ଟ ଲିମିଟେଡ୍ ଆଉ ରାଜ୍ୟ ସରକାରଙ୍କ ଭିତରେ ରିହାତି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ପ୍ରତିଷ୍ଠିତ ଇଣ୍ଡିଆ ଟୁଡେ ମେଡିକାଲ କଲେଜ ସର୍ଭେ 2025 ସାରା ଦେଶେ 12 ନମ୍ବର ଶ୍ରେଷ୍ଠ ମେଡିକାଲ କଲେଜ ଭାବେ ଠାନ୍ ପାଇଛି। ଏତାର ସହିତ ଏହି ପ୍ରତିଷ୍ଠାନ ଦେଶର ଶ୍ରେଷ୍ଠ 10 ଉଦୀୟମାନ ମେଡିକାଲ କଲେଜ ବର୍ଗଟି 2 ନମ୍ବର ଠାନ୍ ହାସଲ କରିଛି। ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଆଉ ମେଡିକାଲ ଶିକ୍ଷା କ୍ଷେତ୍ରଟି ଜୋରସେ ବଢ଼ୁଥିବାର ପ୍ରତିଷ୍ଠାର ପ୍ରମାଣ ଦେଇଛି। ଭୁବନେଶ୍ୱର ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଇ ବାବଦେ ସୂଚନା ଦେଇଛନ୍। ରାଜ୍ୟ ବର୍ଷା ସ୍ଥିତିକେ ନଜରତି ରଖିକରି ଗୃହ ଆଉ ନଗର ଉନ୍ନୟନ ବିଭାଗ ତରଫୁ ସବୁ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାମାନଙ୍କୁ UALBK ଜରୁରୀ ପଦକ୍ଷେପ ନେବା ଲାଗି ପରାମର୍ଶ ଦିଆଯାଇଛି। ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ ସ୍ଥାନୀୟ ସଂସ୍ଥାମାନଙ୍କୁ ତଲ ଇଲାକାମାନଙ୍କୁ ପାଇନ ବାହାର କରିବା ଲାଗି ଆକ୍ତୁରା ପଦକ୍ଷେପ ନେବାର୍କେ କହିଛନ୍। ଏଥିର୍ଲାଗି 24 ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା ଉପରେ ସେ ଜୋର ଦେଇଛନ୍। ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ଲାଗି ତୁର୍ତ୍ତି ପ୍ରତିକ୍ରିୟା ଦଳ ଗଠନ କରିବାର ଉପରେ ଶ୍ରୀମତୀ ପାଢ଼ୀ ଜୋର ଦେଇଛନ୍। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର 97ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ରାଜ୍ୟବାସୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ସେବା, ସଂଗ୍ରାମ, ସଂସ୍କାର ଆଉ ତ୍ୟାଗର ପ୍ରତୀକ ପଣ୍ଡିତ ଗୋପବନ୍ଧୁ 1877 ମସିହା ଅକ୍ଟୋବର 9 ତାରିଖ ଦିନ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ପାଖର ସ୍ୱାଣ୍ଡ ଗାଁନ ଜନ୍ମ ହୋଇଥିଲେ। ଗୋପବନ୍ଧୁ 1917 ମସିହାନୁ 1921 ମସିହା ତକ୍ ବିହାର ଓଡ଼ିଶା ବିଧାନସଭାର ସଦସ୍ୟ ଆଉ 1921 ମସିହାନୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପହିଲା ଅଧ୍ୟକ୍ଷ ହୋଇଥିଲେ। 1909 ମସିହାତି ପୁରୀର ସତ୍ୟବାଦୀଠାରେ ବନ ବିଦ୍ୟାଳୟ ସ୍ଥାପନା କରିଥିଲେ। ଜଣେ ଛାତ୍ରବତ୍ସଳ ଶିକ୍ଷକ, ସମାଜ ସଂସ୍କାରକ, ଦାର୍ଶନିକ, ଲେଖକ ଆଉ ରାଜନେତା ଭାବେ ପରିଚିତ ଉତ୍କଳମଣି ଗୋପବନ୍ଧୁଙ୍କର 1928 ମସିହା ଆଜିର ଦିନେ ପରଲୋକ ହୋଇଥିଲା। ପଣ୍ଡିତ ଗୋପବନ୍ଧୁଙ୍କର ଶ୍ରାଦ୍ଧବାର୍ଷିକୀ ଅବସରରେ ବିଧାନସଭା ପରିସନ୍ନ ବାଚସ୍ପତି ସୁରମା ପାଢ଼ୀ ଆଉ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ପ୍ରତିମୂର୍ତ୍ତିଥି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଜ୍ୟ ଗଞ୍ଜେଇ ଚାଷ ଉପରେ ସରକାର କଡ଼ା ନଜର ରଖିଛନ୍ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍। ଇ ବଛର ରାଜ୍ୟର ଭିନ୍ ଭିନ୍ ଜାଗାନ ବେଆଇନ ଭାବେ ଚାଷ କରାଯାଇଥିବାର ଗଞ୍ଜେଇ ଗଛମାନଙ୍କୁ ନଷ୍ଟ କରାଯାଇଛି। ସାଧାରଣ ଲୋକ ଗଞ୍ଜେଇ ଚାଷ ନାଇଁ କରବାର ବାବଦେ ସଚେତନ କରବା ଲାଗି ଭିନ୍ ଭିନ୍ ସଚେତନତା କାର୍ଯ୍ୟକ୍ରମମାନ ହାତକେ ନିଆଯାଇଛି ଆଉ ରାଜ୍ୟକେ ପୂରାପୂରି ଗଞ୍ଜେଇ ମୁକ୍ତ କରବାର ପ୍ରକ୍ରିୟା ମୂଲିଛି ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍। ସିଆଡ଼େ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର ସଚେତନତା ପଦଯାତ୍ରା ବାହାରି କରି ସହର ପରିକ୍ରମା କରିଥିଲା। ଇତି ଯୋଗ ଦେଇକରି ଆଇବା ମାସେ ତକ୍ ଏନ୍ତା ସଚେତନତା କାର୍ଯ୍ୟକ୍ରମ ସାରା ରାଜ୍ୟ ଜାରି ରହିବା ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍।
ଅନେକ ଲୋକ କହନ୍ତି ୱାନ୍ସ ଆଡିକ୍ ଅଲୱେଜ୍ ଆନ୍ ଆଡିକ୍, ଏଇଟା ଗୋଟେ ଭୁଲ ପରମ୍ପରା, ଏକଥା ଭୁଲ କଥା। ଏ କଥା ବିଭିନ୍ନ ସମୟରେ ମୁଁ ନିଜେ ପ୍ରମାଣିତ କରିବି। ଯଦି ଜଣେ ମନ ସ୍ଥିର କରିବ, ମନ ଦୃଢ କରିବ, ଯେତେ ବଡ଼ ନିଶା ନଉଥିଲେ ବି ଏବଂ ଯେତେ ପରିମାଣରେ ନିଶା ନଉଥିଲେ ବି, ଯଦି ମନ ଦୃଢ କରିବ, ନିଜ ଜୀବନକୁ ଭଲ ପାଇବ, ନିଜ ପରିବାରକୁ ଭଲ ପାଇବ, ନିଜ ସମାଜକୁ ଭଲ ପାଇବ, ସେ ନିଶା ସେ ବାହାରିବାରେ କିଛି ଅସୁବିଧା ହବନି।
ବିଭାଗ ତରଫରୁ ରାଜ୍ୟ ଭିନ୍ ଭିନ୍ ଜାଗାନ ନିଶାମୁକ୍ତ ଅଭିଯାନ ମୂଲେଇଛି। ନିଶା ନୁହେଁ ଜୀବନ ସଂକଳ୍ପ ନେଇକରି ଏହି ପଦଯାତ୍ରାଟି ବହୁତ ସଂଖ୍ୟାତି ଯୁଆନ ପିଢ଼ି ସାମିଲ ହୋଇଛନ୍। ନିଶା ନିବାରଣ ବାବଦେ ସଚେତନତା ସୃଷ୍ଟି କରିବାର ଉଦ୍ଦେଶ୍ୟ ଆଜ ଅନ୍ତର୍ଜାତୀୟ ବେଆଇନ ନିଶାଦ୍ରବ୍ୟ ବିରୋଧୀ ଦିବସ ପାଳନ କରାଯାଉଛି। ମିଳିତ ଜାତିସଂଘ ତରଫରୁ 1987 ମସିହାନୁ ମାଦକ ଦ୍ରବ୍ୟ ସେବନ ଆଉ ଚୋରାଚାଲାଣ ବାବଦେ ଲୁକୁ ସଚେତନ କରିବାର ଲାଗି ଇ ଦିବସ ପାଳନ କରାଯାଉଛି। ବିଶ୍ୱ ଡ୍ରଗ୍ସ ରିପୋର୍ଟ ଅନୁସାରେ ପୃଥିନ ବଛରକ 3,50,00,000 ଲୋକ ଇତାର ଶିକାର ହେଉଛନ୍। 2017 ମସିହାର ତଥ୍ୟ ଅନୁସାରେ 11 ମିଲିୟନ ଲୋକ ନିଶା ଇଞ୍ଜେକ୍ସନ ବ୍ୟବହାର କରିଥିଲେ। ନିଶା ନିବାରଣ ଲାଗି ରାଜ୍ୟ ସରକାର ଦିଶା ଯୋଜନା ଜରିଏ 11ଟା ନିଶାମୁକ୍ତି କେନ୍ଦ୍ର ସ୍ଥାପନା କରିଛନ୍। ଇତାର ସହିତ ନିଶା କରୁଥିବା ଲୋକମାନଙ୍କୁ ନିଶା ନିବାରଣ, ସେମାନଙ୍କର ପୁନର୍ବାସ, ବିକାଶ ଆଉ ସୁରକ୍ଷା ଦିଗେ ଭିନ୍ ଭିନ୍ ପଦକ୍ଷେପ ବିଲ୍ ନେଉଛନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ବାର୍ତ୍ତାଟି କହିଛନ୍ତି ଯେ ନିଶା କରୁଥିବା ଲୋକମାନଙ୍କର ଭିନ୍ ଭିନ୍ ସମସ୍ୟା ବାବଦେ ସଚେତନ ହେବାର ସହିତ ସମାଜରୁ ସେମାନଙ୍କୁ ଦୂରେଇ ନେଇ ଦେଇକରି ସେମାନଙ୍କର ପୁନର୍ବାସ ଆଉ ନିଶା ନିବାରଣଟି କାମ ସାହାଯ୍ୟ କର୍ମା। ଭୁବନେଶ୍ୱରର ଇ ଅବସରରେ ରାଜ୍ୟସ୍ତରୀୟ କର୍ମଶାଳାଥି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍, ପୂର୍ଥିନ ନିଶା ବ୍ୟବହାର ଗୋଟିଏ ସମସ୍ୟା ହିସାବରେ ଉଭା ହୋଇକରି ପାରିବାରିକ ଆଉ ସାମାଜିକ ଜୀବନ୍ତି ନୁକସାନ କରୁଛି। ନିଶା ଜିନିଷର ବେଆଇନ କାରବାର ଆର୍ ଘଟୁଥିବା ଅପରାଧ ଲାଗି ସମାଜଟି ବହୁତଟି ସମସ୍ୟା ସୃଷ୍ଟି କରୁଛି ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍। ଏହି ଦିବସ ଅବସରରେ ଆଜି ରାଜ୍ୟର ଭିନ୍ ଭିନ୍ ଜିଲ୍ଲାନ ସଚେତନତା କାର୍ଯ୍ୟକ୍ରମମାନ ହୋଇଯାଇଛି। ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫରୁ ଅବକାରୀ ବିଭାଗ ଆର୍ ସାମାଜିକ ସୁରକ୍ଷା ଆଉ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଜିଲ୍ଲାର କଚେରୀ ଛକଠାନୁ ତପସ୍ୱିନୀ ପ୍ରେକ୍ଷାଳୟ ତକ୍ ଗୋଟିଏ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲାନ ଆଜି ଏହି ଦିବସ ପାଳନ ଅବସରରେ ଭାରପ୍ରାପ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ ଆଉ ଅତିରିକ୍ତ ଜିଲ୍ଲାପାଳ ଏଞ୍ଜେଲିନା ପ୍ରଧାନ ଗୋଟିଏ ସଚେତନତା ଶୋଭାଯାତ୍ରାକେ ଉଦ୍ଘାଟନ କରିଛନ୍। ବୌଦ୍ଧ ଜିଲ୍ଲା ଟାଉନ୍ହଲ୍ଠାରେ ଅନ୍ତର୍ଜାତୀୟ ବେଆଇନ ନିଶା ଦ୍ରବ୍ୟ କାରବାର ବିରୋଧୀ ଦିବସ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କର ଅଧ୍ୟକ୍ଷତାତି ହୋଇଯାଇଛି। ଦେବଗଡ଼ ଜିଲ୍ଲାନ ବିଲ୍ ଏହି ଦିବସ ଅବସରରେ ଗୋଟିଏ ସଚେତନତା ଶୋଭାଯାତ୍ରା ପୁନା ଜିଲ୍ଲାପାଳଙ୍କର କାର୍ଯ୍ୟାଳୟନୁ ମୂଲ ହୋଇଥିଲା। କଳାହାଣ୍ଡି ଜିଲ୍ଲା ପ୍ରଶାସନ ଆଉ ଅବକାରୀ ବିଭାଗ ତରଫରୁ ଜିଲ୍ଲାର ସବୁ ବ୍ଲକ୍ର ନିଶା ନିବାରଣ ସଚେତନତା ରଥ ପରିକ୍ରମା କରିଥିଲା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ଏକ୍ୱାଟିକ୍ ସେଣ୍ଟର୍ନ ଚାଲିଥିବା 78 ନମ୍ବର ସିନିୟର ଜାତୀୟ ଏକ୍ୱାଟିକ୍ ଚାମ୍ପିୟନ୍ସିପ୍ର ଉଦ୍ଯାପନୀ ସମାରୋହ ଆୟୋଜ ହେଉଛି। ପ୍ରତିଯୋଗିତାଟି 400ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଛନ୍। ସେଥିର୍ ଭିତରୁ ଓଡ଼ିଶାର 14 ଜଣ ପ୍ରତିଯୋଗୀ ରହିଛନ୍। ଏହି ପ୍ରତିଯୋଗିତା ଏ ମାସର 22 ତାରିଖରୁ ମୂଲ ହୋଇଥିଲା। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଉ ତାର ଆଖରପାଖର ଇଲାକାନ ଘୂର୍ଣ୍ଣିବଲୟ ସକ୍ରିୟ ରହିଛେ। ଇତାର ପ୍ରଭାବତି ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିଛେ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଇବା 24 ଘଣ୍ଟା ଭିତରେ ସମ୍ବଲପୁର, ସୁବର୍ଣ୍ଣପୁର, ବଲାଙ୍ଗୀର, ବୌଦ୍ଧ, ସୁନ୍ଦରଗଡ଼, କେନ୍ଦୁଝର ଆଉ ମୟୂରଭଞ୍ଜ ଜିଲ୍ଲାନ ବିଜୁଳି ଘଡ଼ଘଡ଼ି ସହିତ ଅପରବଲ ବର୍ଷା ଲାଗି ସତର୍କ ସୂଚନା ଜାରି କରାଯାଇଛି। ଭକ୍ତ ଆଉ ଭଗବାନଙ୍କର ଅଦ୍ଭୁତ ମିଳନର ପରବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଲାଗି ଶ୍ରୀକ୍ଷେତ୍ର ପୁରୀନ ସରିଛେ ପ୍ରସ୍ତୁତି। ଗୋପାଳପୁର ବନ୍ଦରର ଉନ୍ନତିକରଣ ଆଉ ଜଟାଧାର ମୁହାଣ ଜେଟି ନିର୍ମାଣ ଲାଗି ଚୁକ୍ତିନାମା ହେଲା ସ୍ୱାକ୍ଷରିତ। ରାଜ୍ୟକେ ପୂରାପୂରି ଗଞ୍ଜେଇ ମୁକ୍ତ କରବାର ପ୍ରକ୍ରିୟା ହେଇଛେ ମୂଳ କହିଲେ ଅବକାରୀ ମନ୍ତ୍ରୀ। ଆଉ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ଚାଲିଥିବା ସିନିୟର ଜାତୀୟ ଏକ୍ୱାଟିକ୍ ଚାମ୍ପିଅନସିପ୍ ଆଜି ହେଉଛି ଉଦ୍ଯାପିତ। ଆଜିର ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଜୁହାର।